26 ହେରୁଦ ରାଜା ଜିରୁସାଲମ ସ୍ଥିତ ମଣ୍ଡଳୀକୁ ତାଳନ କଲେ। ଜାକୁବ ନାମକ ଶିଷ୍ୟକୁ ସେ ମାରିଦେଲେ। ପୁଣି ପିତରଙ୍କୁ ବନ୍ଦୀ କଲେ। ଗୋଟିଏ ରାତ୍ରରେ ପିତର ଦୁଇଜଣ କାରାରକ୍ଷକ ମଧ୍ୟରେ ଶୋଇଥିଲେ। ହଠାତ୍ ଜଣେ ଈଶ୍ୱରଙ୍କ ଦୂତ ତାଙ୍କ ନିକଟ ଠିଆ ହେଲେ, ଆଉ ଯେଉଁ ଗ୍ରହରେ ପିତର ଥିଲେ ସେହି ଗ୍ରହରେ ଆଲୋକିତ ହେଲା। ଦୂତ ପିତରଙ୍କୁ ଉଠାଇ କହିଲେ, ଚଞ୍ଚଳ ହୁଅ, ଉଠ, ମୋ ସହିତ ଆସ। ତାଙ୍କ ହାତରୁ ବନ୍ଧନ ଶିକୁଳି ଖସିଗଲା ଏବଂ ଦୂତଙ୍କ ସହ ସେ କାରାଗାରର ବାହାରକୁ ଚାଲିଗଲେ। କାରାଗାରର ମୁଖ୍ୟ ଫାଟକ ଆପେ ଆପେ ଖୋଲାଗଲା, କେହି ତା ବନ୍ଦ କରିପାରିଲା ନାହିଁ। ତହିଁରେ ଦୂତ ଅଦୃଶ୍ୟ ହେଲା।